ତୁଷାର କଟକରେ ରୁଚି କମ୍ପାନୀରେ ଚାକିରି କରେ। ତୁଷାରର ଚାକିରି ଉପରେ ପୁରା ପରିବାର ନିର୍ଭର କରନ୍ତି। ଶାନ୍ତ ସରଳ ଆଉ ନିରୀହ ତୁଷାର ପ୍ରତି ଶନିବାର ଘରକୁ ଯାଜପୁର ଯାଏ ବସ୍ରେ, ଆଉ ସୋମବାର ସକାଳେ ଡ୍ୟୁଟିକୁ ଫେରେ କଟକ। ବସ୍ରେ ଗଲାବେଳେ ଯଦି କେହି ଲେଡ଼ିଜ୍ କିମ୍ବା ବୟସ୍କ ବ୍ୟକ୍ତି ଠିଆ ହୋଇଯାଉଥିବାର ସେ ଦେଖେ, ଅନୁକମ୍ପାମୂଳକ ନିଜ ସିଟ୍ରୁ ଉଠି ପଡ଼ି ତାଙ୍କୁ ସିଟ୍ଟି ଦେଇଦିଏ। ସେଦିନ ସେ ବସ୍ରେ ଉଠି ଘରକୁ ଗଲାବେଳେ ବସ୍ରେ ମାତ୍ର ଗୋଟିଏ ସିଟ୍ ଖାଲି ଥାଏ, ବସି ପଡ଼ିଲା। କିଛି ବାଟ ଗଲାପରେ ଜଣେ ବୃଦ୍ଧ ଲୋକ ଆଉ ଦୁଇଜଣ ଝିଅ ବସ୍ରେ ଉଠିଲେ। ତୁଷାର ସେ ବୃଦ୍ଧ ବ୍ୟକ୍ତିଙ୍କୁ ପଚାରିଲା, ମଉସା କେଉଁଠିକି ଯିବେ? ବୃଦ୍ଧ ବ୍ୟକ୍ତି ଜଣକ କହିଲେ, ବାପା ଚଣ୍ଡିଖୋଲ ଯିବି। ତୁଷାର ନିଜ ସିଟ୍ରୁ ଉଠିଯାଇ ବୃଦ୍ଧ ବ୍ୟକ୍ତିଙ୍କୁ ସିଟ୍ଟା ଦେଇଦେଲା। ହଠାତ୍ ପାଖରେ ଠିଆ ହୋଇଥିବା ଝିଅ ଦୁହିଁଙ୍କ ଭିତରୁ ଜଣେ ଝିଅ ପାଟି କରି କହିଲା, ଆପଣ ଏଇଟା ଠିକ୍ କଲେନି ଭାଇ, ଆମେ ତାଙ୍କ ଆଗରୁ ଠିଆ ହୋଇଛୁ, ଆପଣ ତାଙ୍କୁ ଦୟା ଦେଖାଇ ସିଟ୍ଟା ଦେଇଦେବାଟା କ'ଣ ଠିକ୍ ହେଲା? ଏମିତି ଗୁଡ଼ାଏ ଯୁକ୍ତି କଲା ଝିଅଟି ତୁଷାର ସହ। ତୁଷାର ନୀରବ ଯାଇ ପଦଟିଏ କହିଲା, ମ୍ୟାଡ଼ାମ ଜଣେ ବୟସ୍କ ବ୍ୟକ୍ତି ଠିଆ ହୋଇଥିଲେ କ'ଣ ଭଲ ଲାଗିଥାନ୍ତା? ପାଖରେ ଥିବା ଅନ୍ୟ ଝିଅଟି ଯୁକ୍ତି କରୁଥିବା ଝିଅଟିକୁ କହିଲା, ଆରେ ତୁମେ ଏମିତି କ'ଣ କଥାବାର୍ତ୍ତା କରୁଛ? ସେ ଭାଇ ତ କିଛି ଭୁଲ କରିନାହାନ୍ତି, ତୁମେ ଅଯଥାରେ ତାଙ୍କ ସହ ଆର୍ଗ୍ୟୁ କରୁଛ କାହିଁକି? ଶୁଣ, ଆମେ ତ କମ୍ ବୟସର ପିଲା, ଠିଆ ହୋଇ ଯାଇପାରିବା, ହେଲେ ମଉସା ବୟସ୍କ ବ୍ୟକ୍ତି, ଠିଆ ହେଲେ ତାଙ୍କୁ କଷ୍ଟ ହେବନି। କିଛି ବାଟ ଗଲାପରେ ଜଣେ ଲୋକ ଗୋଟେ ଷ୍ଟପେଜ୍ରେ ଓହ୍ଲାଇଲେ। କଣ୍ଡକ୍ଟର ଆସି ଯୁକ୍ତି କରୁଥିବା ଝିଅଟିକୁ ସେ ସିଟ୍ରେ ବସେଇଦେଲା। ଅନ୍ୟ ଝିଅଟି ସେମିତି ଠିଆ ହୋଇଥାଏ। ଚଣ୍ଡିଖୋଲ ଆସିଗଲା। ବୃଦ୍ଧ ଜଣକ ତୁଷାରକୁ ଚାହିଁ ଧନ୍ୟବାଦ କହି ଓହ୍ଲାଇଗଲେ। ତୁଷାର କିନ୍ତୁ ସିଟ୍ରେ ନ ବସି ତା ସପକ୍ଷରେ ଯୁକ୍ତି କରୁଥିବା ଝିଅକୁ ସେ ସିଟ୍ରେ ବସିବାକୁ କହିଲା। ଝିଅଟି ମନା କଲେ ବି ତୁଷାରର ରିକ୍ୱେଷ୍ଟ ଭାଙ୍ଗି ନପାରି ବସିଲା। କଥାରେ ଅଛି ସମ୍ପର୍କ ଗଢ଼ିବା ଉପରବାଲାର କାମ। କିଛି ବାଟ ଗଲାପରେ ଝିଅଟିର ଡାହାଣପଟେ ବସିଥିବା ଭଦ୍ରବ୍ୟକ୍ତି ଜଣକ ଓହ୍ଲାଇଗଲେ। ଆଉ ଡେରି ନକରି ଝିଅଟି ତୁଷାରକୁ ବସିବା ପାଇଁ କହିଲା। ତୁଷାର ଝିଅଟି ପାଖରେ ବସିଲା। କିଛି ସମୟ ପରେ ଝିଅଟି ଆରମ୍ଭ କଲା, ଆପଣଙ୍କର ଏ ଗୁଣ ପାଇଁ ଭଗବାନ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବେ। ତୁଷାର କହିଲା, ନାହିଁ ସେଇଟା ମୋର କର୍ତ୍ତବ୍ୟ ଥିଲା। ଝିଅଟି ପଚାରିଲା, ଆପଣଙ୍କ ନାଁ? ମୋ ନାଁ ତୁଷାର, ତୁଷାର ପଣ୍ଡା। ଆଉ ଆପଣଙ୍କର? ଝିଅଟି କହିଲା, ତୃଷ୍ଣା, ତୃଷ୍ଣା ପଣ୍ଡା। ପରିଚୟ ପ୍ରଦାନର ଫର୍ଦ୍ଦ ଯୋଡ଼ି ହୋଇଚାଲିଲା ବସ୍ର ଗର୍ଜନ ଆଉ ଗତି ସହିତ ତାଳ ମିଳାଇ। ଆଉ ତୁଷାର ପ୍ରତି ଆକୃଷ୍ଟ ହୋଇସାରିଥିଲା ତୃଷ୍ଣା। ପ୍ରେମ ଯଦି ଗୋଟିଏ ତୃଷ୍ଣା ହୁଏ, ତାର ଶେଷ ହେଉଛି ଆତ୍ମତୃପ୍ତି। ଆଉ ତୃଷ୍ଣା ପଣ୍ଡାର ତୃପ୍ତି ତାରି ପାଖରେ ହିଁ ଥିଲା। ବସ୍ର ଅଳ୍ପ ଯାତ୍ରାରେ ଉଭୟ ଉଭୟଙ୍କ ପ୍ରତି ନିକଟତର ହୋଇସାରିଥିଲେ। ତା ଭିତରେ ବସ୍ ଯାଇ କେତେବେଳେ ଯାଜପୁର ବସ୍ ଷ୍ଟାଣ୍ଡରେ ପହଞ୍ଚି ସାରିଥାଏ। ସବୁ ଯାତ୍ରୀ ଓହ୍ଲାଇଗଲେ। ହେଲ୍ପର ଆସି କହିଲା, ଆଜ୍ଞା ଆପଣମାନେ ଓହ୍ଲାଇବେନି କି? ଅନ୍ୟ ମନସ୍କ ତୁଷାର ଆଉ ତୃଷ୍ଣା ଚମକି ପଡ଼ି ଉଠି ବସିଲେ। ବାଏ, ସି ୟୁ ଏଗେନ୍ କହି ତୃଷ୍ଣା ଓହ୍ଲାଇ ପଡ଼ିଲା। ପଛେ ପଛେ ତୁଷାର, ତୃଷ୍ଣାର ବାପା ବସ୍ଷ୍ଟାଣ୍ଡରେ ତୃଷ୍ଣାକୁ ଅପେକ୍ଷା କରିଥାନ୍ତି। ତୁଷାରର ଖାଲି ଥିବା ହୃଦୟ କାନଭାସରେ ତୃଷ୍ଣାକୁ ଛବି କରି ରଖିବାକୁ ମନସ୍ଥ କରିସାରିଥାଏ ତୁଷାର। ମନ ଭିତରେ ଖୁନ୍ଦି ହୋଇଥିବା ଖୁସିଗୁଡ଼ାକ ଓଠପାଙ୍କ ଦେଇ ବାହାରି ଆସୁଥାନ୍ତି। ହେଲେ ସେ ଖୁସି ଆଉ ବେଶି ସମୟ ରହିଲାନି। ମୌଳିଗଲା ତୃଷ୍ଣା ବାପାଙ୍କର କଥା ଶୁଣି। କିଛି ଦୂରରେ ତୃଷ୍ଣାର ବାପା ଜଣେ ବ୍ୟକ୍ତି ସହିତ କଥା ହେଉଥିଲେ ଯେ ତୃଷ୍ଣା ଜଣେ କ୍ୟାନ୍ସର ପେସେଣ୍ଟ। ଅନେକ ଟଙ୍କା ଖର୍ଚ୍ଚ କଲା ପରେ ବି କିଛି ଲାଭ ହେଉନି। ଡକ୍ଟର ବି ଆଶା ଛାଡ଼ିଦେଲେଣି, କେବଳ ଭଗବାନଙ୍କ ଉପରେ ଭରସା। ଥମ ହୋଇଗଲା ତୁଷାର। ଓଠ ଫାଙ୍କରୁ ବାହାରି ଆସୁଥିବା ଖୁସି ଗୁଡ଼ାକ ଓଠ ପାଖରେ ଅଟକି ଗଲେ। ତା ମନ ବେଳାଭୂମିରେ ତୃଷ୍ଣା ପାଇଁ ଗଢ଼ୁଥିବା ଅଧାଗଢ଼ା ବାଲିଘରଟା ଭାଙ୍ଗିଗଲା ଅଚାନକ ଗୋଟେ ଢେଉର ଆଘାତରେ। ବସ୍ଷ୍ଟାଣ୍ଡ ଭିତରେ ସେ ଖୋଜି ବୁଲିଲା ତୃଷ୍ଣାକୁ, ହେଲେ ପାଇଲାନି। ଗୋଟେ ଆରମ୍ଭର ଶେଷ ଯେ ଏତେ ଶୀଘ୍ର ହୋଇପାରେ ସେ କଳ୍ପନା କରିପାରୁନଥିଲା।